I'll be reading an Odia story named Sano Premo, which is included in the 17th, that is the last collection of short stories published by me. Sano Premo. Molamo, motte morona ho nahi. Gobar gotei ta tokei ta ko puni mundu ko uthei bato challa bolku te akhi polla e di jan ko pore. ଏବଂ ସେ ଏଭଳି ଗୋଟିଏ ମନ୍ତବ୍ୟର ସଶବ୍ଦ ଉଚ୍ଚାରଣ ନ କରି ରହିପାରିଲା ନାହିଁ, କାରଣ ଏହି ଅତି ଛୋପରା ଦୃଶ୍ୟଟା ମଧ୍ୟ କୌତୁକିଆ ଏବଂ ଏଭଳି ରସର ଆସ୍ୱାଦନ କ୍ୱଚିତ୍ ମିଳିଥାଏ ତାକୁ ତା' ନିତିଦିନିଆ ନିଉଛୁଣା କାମ କଲାବେଳେ। କିନ୍ତୁ ପୁନେଇ ଯାହା କହିଲା ଏବଂ ତାପରେ ଫିକ୍କିନି ହସିଦେଇ ବାହାରିଗଲା ତା କାମରେ, ତା' ସେ ଆଚରଣକୁ ଅସ୍ୱାଭାବିକ ବୋଲି କହିହେବ ନାହିଁ, ଟି ଯେତେହେଲେ ଅଳ୍ପ ବୟସୀ। ଆଶ୍ଚର୍ଯ୍ୟ ହେବା କଥା, ବୁଢ଼ା ପଦିଆର ପ୍ରଳମ୍ବିତ ହସଟିକୁ ଦେଖି କହିଲେ ବିଶ୍ୱାସ କରିବେ ନାହିଁ ଗଳିର ବାସିନ୍ଦାମାନେ, କିନ୍ତୁ ବୁଢ଼ା ସତରେ ହସିଦେଲା, ଏକ ସୁସ୍ପଷ୍ଟ ଏବଂ ପ୍ରଳମ୍ବିତ ହସ। ଯେଉଁ ଜନ୍କୁ ଏହି ନୂଆ ନାଁକୁ କୁଆଡ଼ୁ ମିଳିଗଲା ତାକୁ ଏହି ବୁଢ଼ା ବୟସରେ, ସେହି ରହସ୍ୟର ଉନ୍ମୋଚନ ପାଇଁ ସମୟ ନାହିଁ ଆମର। ସେ ହସିବା ଦୂରର କଥା, ତାକୁ କେହି ହେଲେ ଶାନ୍ତ ସହଜ ଅବସ୍ଥାରେ ଦେଖିନଥାଏ, କାରଣ ତା ଦିନଯାକ ସେହି ଉଞ୍ଚ ପୁଣ୍ଡାରେ ବସି ଥୁ ଥୁ କରୁଥାଏ, ଶଳେ ସେମାନଙ୍କୁ ଅର୍ଥାତ୍ ତା ପିଲାଛୁଆଙ୍କୁ ଶୋଧୁଥାଏ କିମ୍ବା ମୁହଁଟାକୁ ବିଚିକିଟିଆ କରିଥାଏ। ତାକୁ ପୁଣି ହସିବାରେ ଦେଖାଗଲା, ଇଏ କ'ଣ କମ୍ କଥା? ଅନ୍ୟ କେତେ ଦେଖଣହାରୀଙ୍କ ପ୍ରତିକ୍ରିୟା ଉଲ୍ଲେଖଯୋଗ୍ୟ ନୁହେଁ, କାରଣ ତାଙ୍କର ବିଶ୍ୱାନନ୍ଦ ଏତେ ଉପରକୁ ଉଠିନଥିଲା ଉପରୋକ୍ତ ଦୁଇ ଜଣଙ୍କ ପାଇଁ। କିନ୍ତୁ ଜଣଙ୍କ ବିଷୟରେ କିଛି କହିବାକୁ ପଡ଼ିବ, କାରଣ ତାଙ୍କର ପ୍ରତିକ୍ରିୟାରେ ବିସ୍ମୟ ଥିଲା ସିନା, ଆନନ୍ଦ ନଥିଲା, ଅପରନ୍ତୁ ଏକ ଘୋର ବିରକ୍ତି ଅସ୍ତ୍ର ତାଙ୍କ ମନରେ। ଯେ ଜାତିର ନୈତିକ ଜୀବନ ଏତେ ତଳକୁ ଖସିଗଲାଣି ପାଶ୍ଚାତ୍ୟ ଅପସଂସ୍କୃତିର ପ୍ରଭାବରେ। ସେ ହେଉଛନ୍ତି ଜଣେ ମଧ୍ୟବୟସ୍କ ଛତାଧାରୀ ଭଦ୍ରଲୋକ, ନାଁ ଗୋବିନ୍ଦ ମିଶ୍ର, ଯିଏ ସେହି ଗଳି ବାଟ ଦେଇ ଯାଆନ୍ତି ଗୋଟାଏ ସବ୍ ପୋଷ୍ଟ ଅଫିସରେ କାମ କରିବା ପାଇଁ। ସେହି ଦୃଶ୍ୟଟାକୁ ସହ୍ୟ କରିପାରୁନଥିଲେ। ଦେଖ କେମିତି ଉତ୍ପାତ ହେଉଛନ୍ତି ଏ ଦୁଇଟା କାଲିକା ପିଲା, ଉଦିନ ବ୍ୟାକେଟ୍। ଏଠି ସେ ବ୍ୟଞ୍ଜନାତ୍ମକ ହେଲେ କଞ୍ଚା ଓଡ଼ିଆରେ ପଦଟାଏ କହିଲେ ପିଲାଙ୍କର ଶୌଚକ୍ରିୟା କୁଶଳତା ବିଷୟରେ ଯାହାକୁ ଉଦ୍ଧାର କରିହେବ ନାହିଁ। ସିଏ ପୁଣି ପ୍ରେମା ହେଉଛନ୍ତି, ସବୁ ସେ ଟିଭିର ଦୋଷ, ଯାହା ଟିଭିରେ ଦେଖୁଛନ୍ତି ତାକୁ ନକଲ ନ କଲେ ତାଙ୍କ ପେଟ ପୁରିବ କୋଉଠୁ। ଯାହା ହେଉ, ଗୋବର ଗୋଟେଇ ଓ ଜନ୍ ବୁଢ଼ାମାନଙ୍କର ବିଶ୍ୱାନନ୍ଦ କିମ୍ବା ନୀତିବାଦୀ ମିଶ୍ରବାବୁଙ୍କର ଭର୍ସନା ସହିତ କିଛି ସମ୍ପର୍କ ନଥିଲା ଏହି ସାନ ପ୍ରେମୀ ଦୁଇ ଜଣଙ୍କର। କହିବ ଗଲେ ତାଙ୍କର ହେତୁ ହେଉନଥିଲା ବୋଲି କେଉଁ ତୃତୀୟ ବ୍ୟକ୍ତିର ପତ୍ରିକାକୁ ଲକ୍ଷ୍ୟ କରି ତାର ତାତ୍ପର୍ଯ୍ୟ ବୁଝିବା ପାଇଁ। ସେମାନେ କେବଳ ନିଜ ସଂସାରର ଆଗ୍ରହୀ ଥିଲେ ଏବଂ ବର୍ତ୍ତମାନ ପୂରାପୂରି ଜଡ଼ିତ ଥିଲେ ପରସ୍ପର ସହିତ। ଦୀପୁ ଓ ସିନି, ବୟସ 7-8। ଦୀପୁ ବାରମ୍ବାର ଏବଂ ନିଷ୍ଠାର ସହ ଗେହ୍ଲା କରୁଥିଲା ସିନିକୁ, ତା ଗାଲରେ, କପାଳରେ, ବେକରେ, ଯେଉଁଠି ସୁବିଧା ମିଳୁଥିଲା ତାକୁ, କ'ଣ ନା ସେ ତା ଜ୍ୱର ଛଡ଼େଇଦେବ। ଗଳିର ଅନ୍ୟତମ ଦାଣ୍ଡପିଣ୍ଡାରେ ଏହି ଦୃଶ୍ୟ ରଚିତ ହେଉଥିଲା, ଅବାଧରେ ରଚିତ ହୋଇପାରୁଥିଲା, କାରଣ ଘରର ବାସିନ୍ଦା ଯାଇଛନ୍ତି କୁଆଡ଼େ ଅନେକ ଦିନ ହେବ। କେତେବେଳେ କେ ଛଡ଼ାଛଡ଼ି ହୋଇଗଲା ସେମାନେ, ସେଉଠୁ ସିନି ଅନେଲା ଦୀପୁ ଆଡ଼କୁ ଏବଂ ଚାହୁଁ ଚାହୁଁ କାନ୍ଦି ପକାଇଲା, ହେଲେ କାନ୍ଦିବା ସେମାନଙ୍କୁ ହସୁଥାଏ। ଆଉ କହିଲା, ମୁଁ ତତେ ଭୁତେଇଦେଲି, ମୋତେ ଜରଫର କିଛି ହେଇନାହିଁ, ମୁଁ ଘରକୁ ଯିବାକୁ କହୁଥିଲି। କାହିଁକି ଯୋଗୁ ସାରଙ୍କୁ ଡରୁଛୁ ନା ଖୋଦ ମଦରଙ୍କୁ? ଦୀପୁ ହସିଲା ହିଁ ହିଁ ହୋଇ ସିନିୟର ଝିଅ ପିଲାପଣକୁ ଛିଗୁଲେଇଲା ପରି, ନା ମୁଁ କାହାରିକୁ ଡରେ ନାହିଁ, ସ୍କୁଲ ଭଲ ଲାଗେ ମୋତେ, ହେଲେ ମୁଁ ଘରକୁ ଫେରିଯିବି ଆଜି, କାହିଁକି ନା ବୋଉ ଏକୁଟିଆ ଥିବ, ବା ବୋଉକୁ ପିଟୁଥିଲା, ତା ମୁଣ୍ଡେ ପାଖକୁ ଝିଙ୍କୁଥିଲା ମୁଁ ଆସିଲା ବେଳକୁ। କ'ଣ ହେଲା? ଛାଡ଼େ ମୋତେ, ତୁ କିଛି ବୁଝିବୁନି ଏ କଥା, ହେଲେ ବା ନଥିବ ଏଇ କଣି, ଆଉ ବୋଉ ଏକୁଟିଆ ଥିବ, କୋଉ କୋଣରେ ବସି ଶୁଣୁଶୁ ହେଉଥିବ, ଚୁଲି ଜଳିବ, କିଛି କରୁନଥିବ। ଅଗତ୍ୟା ଦୀପକୁ ମାନିବାକୁ ପଡ଼ିଲା ଯେ ସିନିକୁ ଆଉ ଆଜି ବାଧ୍ୟ କରିହେବ ନେଇ ସ୍କୁଲ ଯିବା ପାଇଁ, ତାକୁ ଯେତେ ଗେହ୍ଲା କରନା କାହିଁକି। ତେଣୁ ସେ ଗମ୍ଭୀର ହୋଇ ଓକେ ବୋଲି କହିଲା, ଆଉ ସିନୁ ପିଣ୍ଡାରୁ ଓହ୍ଲେଇ ଘର ମୁହାଁ ହେଲା। ଯେଉଁ ବାଟେ ଏଇକ୍ଷଣି ଆସିଥିଲେ ସେମାନେ ହାତ ଧରାଧରି ହୋଇ ମଧ୍ୟ ମଝି ମଝିରେ ଅଣ୍ଟାରେ ପିଠିରେ ହାତ ବେଡ଼େଇ ହୋଇ ସେହି ବାଟେ ଫେରିଯିବା ପାଇଁ। କିନ୍ତୁ ରହିଥା ଦୀପୁ ପାଟିକଲା ପଛରୁ, ଏବଂ ଯଥାଶୀଘ୍ର ତା ପାଖକୁ ଯାଇ ତା ପିଠିରେ ହାତ ବେହେଳେଇ ଆଣି କହିଲା, ମୁଁ ବି ଆସୁଛି ତୋ ସାଙ୍ଗରେ, ତୁ କୁଆଡ଼େ ଯିବୁ? ଗୋଲମୁହିଁ ପଚାରିଲା କାବ ହୋଇ ତା ଛୋଟ ଆଖିଟାକୁ ଯଥାସମ୍ଭବ ଫଉଲେଇ ଦେଇ, ସ୍କୁଲକୁ ଯିବୁ ନାହିଁ? ଯିବି ଯେ, ତୋତାକେ ଛାଡ଼ିଦେ ଆସେ ଗଳିମୁଣ୍ଡରେ। ସିନି ଏଥର ଯେଉଁ ହସଟିଏ ହସିଲା ତାକୁ ଷୋଳଣା ମିଠା ବୋଲି କହିବାକୁ ହେବ। ସତ କି ତାର ସାତ ବର୍ଷିଆ ମନ ମଧ୍ୟ ବୁଝିପାରୁଛି ଯେ ଏହା କହନ୍ତେ ପ୍ରେମ ଏବଂ ତାକୁ ନାହିଁ କରିବାର ନୁହେଁ। ଏହିପରି ଭାବରେ ଯୋଡ଼ିଏ ସ୍କୁଲ ଫ୍ରକ୍ ପିନ୍ଧା ସାନ ପିଲା ପୁଣି ସେମିତି ଛନ୍ଦାଛନ୍ଦି ହୋଇ ଫେରିବାକୁ ଲାଗିଲେ ଛୋଟ ସହରର ଅନ୍ୟତମ ଗଳିରେ, ଯେଉଁ ବାଟେ ସେମାନେ ଆସିଥିଲେ ଏହି କିଛି ସମୟ ପୂର୍ବରୁ। କିନ୍ତୁ ଦୀପୁର ସିନୁକୁ ଏମିତି ଗେଲା କରିବା ଦୃଶ୍ୟରେ କିଛି ନୂତନତ୍ୱ ଥିଲା ସିନା? ତାଙ୍କର ଯୋଡ଼ି ଯାଉଣି ହୋଇ ବାଟ ଚାଲିବାରେ ଏମିତି କିଛି ନଥିଲା ଯାହା ଗଳିର ବାସିନ୍ଦା କିମ୍ବା ପଥିକମାନଙ୍କ ଦୃଷ୍ଟି ଆକର୍ଷଣ କରିବ। ସିନିୟର ଦୀପୁ ପ୍ରାୟ ସେହିଭାବରେ ଯାଆସ କରନ୍ତି ସେବାଟେ ଦିନକୁ ଦୁଇଥର, ସ୍କୁଲକୁ ଯିବା ବେଳକୁ ଓ ସ୍କୁଲରୁ ଫେରିଲା ବେଳକୁ। ହେଲା ଏବେ ଆଜି ଲାଗେ ଦୁଇଥର ହେଲାଣି, ତେବେ ସେଥିରେ ଯାଏ କେତେ ଆସେ କେତେ? ତାଛଡ଼ା କିଏ ନ ଦେଖିଛି ସାନ ପିଲାଙ୍କର ଏହି ଆଖିଦୃଶିଆ ଛନ୍ଦାଛନ୍ଦି ବନ୍ଧୁତ୍ୱ, ଯାହା ମଧ୍ୟ ପରଖଣ୍ଡେ ମାଡ଼ମରାବଣର ଶତ୍ରୁତାରେ ପରିଣତ ହୋଇପାରେ। ଘଡ଼ିକେ ଘୋଡ଼ା ଛୁଟେ ତାଙ୍କ ପାଇଁ, ଏବଂ ସଂକୋଚକି ସଂଯମ ବୋଲି ଗୋଟାଏ ସାମାଜିକ ଗ୍ରହଣର ଅର୍ଥ ଜଣା ନଥାଏ ତାଙ୍କୁ। ତଥାପି ଏହି ସିନି ଦୀପୁ ଯୁଗଳମୂର୍ତ୍ତିଙ୍କଠାରେ କିଛି ବିଶେଷତ୍ୱ ଥିଲା ଯାହାର ସୂଚନା ଦେବା ଆବଶ୍ୟକ ଏହି କାହାଣୀର ମହାତ୍ମ ବୁଝିବା ପାଇଁ। ଏକେ, ତାଙ୍କୁ କେବେ ହେଲେ କେହି କଳି କରିବାର କି ମରାମରି ହେବାର ଦେଖିନାହିଁ। ଦ୍ୱିତୀୟରେ, ସେମାନେ ଭିନ୍ନ ଭିନ୍ନ ସଂସାରର ଲୋକ, ଝିଅ ଜଣକ ଗଳି ପିଲା ସିନା, ଆର ଜଣକ ଜଣେ ମଧ୍ୟବିତ୍ତ ଓକିଲ ବାବୁଙ୍କ ପୁଅ, ତେଣୁ ତାଙ୍କର ଏହି ବିଶିଷ୍ଟ ବନ୍ଧୁତ୍ୱ ଏକ ଆକସ୍ମିକତା ଏବଂ ଦୈବ ପ୍ରକ୍ରିୟା ବୋଲି କହିଲେ ଭୁଲ ହେବନି, ଯାହାର ପ୍ରାଥମିକ କର୍ତ୍ତା ହେଉଛନ୍ତି ଦୀପୁର ବାପା ଉଦୟଭାନୁ ରାୟ। ଉଦୟବାବୁ ଜଣେ ଉଦୀୟମାନ ଓକିଲ ଏବଂ ତାଙ୍କର ଭଡ଼ାରେ ନେଇଥିବା କୋଠାଘର ଖଣ୍ଡକ ଠିକ୍ ଗଳି ମୁଣ୍ଡରେ ହେଲେ ମଧ୍ୟ ତାର ମୁହଁ ବଡ଼ ରାସ୍ତା ଆଡ଼କୁ। ତାଙ୍କର କାର୍ ନାହିଁ, କିନ୍ତୁ ଇଚ୍ଛା କଲେ ପୁଅକୁ ତାଙ୍କ ହିରୋ ହଣ୍ଡା ମୋଟର ବାଇକ୍ରେ ବସେଇ ନେଇ ଯାଇପାରନ୍ତି ସ୍କୁଲକୁ, ତାହା ମଧ୍ୟ ସେ କରନ୍ତି ମଝିରେ ମଝିରେ। କିନ୍ତୁ ସ୍କୁଲଟା ଏତେ ପାଖ ଯେ ସ୍ଥିର କଲେ ପୁଅ ରୁଟିନ୍ ହିସାବରେ ଚାଲିକରି ଯାଉ ସେଠିକି, ଠିକନା ଟ୍ରେନିଂ ହେବ ତାର ଭବିଷ୍ୟତ ପାଇଁ। କିନ୍ତୁ ପ୍ରଶ୍ନ ଉଠୁଥିଲା ଯେ ତାହେଲେ ଚାକର ଟୋକା ରାମକୁ ପ୍ରତ୍ୟେକ ଦିନ ଯିବାକୁ ପଡିବ ତା ସାଙ୍ଗରେ, ଓ ତାକୁ ଆଣିବାକୁ ପଡିବ ସ୍କୁଲ ଛୁଟି ହେଲା ବେଳକୁ, ଆଉ ରାମଟା ଯେମିତିକା ଚଗଲା ପିଲା। ସେଉଠୁ ଆବିଷ୍କାର କରାଗଲା ଯେ ଗଳିର ଏମୁଣ୍ଡେ ହେଲେ ଡାହାଣ କଡ଼େ ଥିବା ଗୋଟିଏ ସରୁ ତ୍ରିଗଳିରୁ ଝିଅଟିଏ ମଧ୍ୟ ବାହାରି ଆସେ ସେହି କନ୍ଭେଣ୍ଟ ସ୍କୁଲରେ ପଢ଼ିବାକୁ ଯିବା ପାଇଁ, ଏବଂ ରାମୁ କହିଲା ଯେ ସେ ଦୁଇ ଜଣଙ୍କ ବେଶ୍ ସାଙ୍ଗ ହୋଇଛନ୍ତି ପ୍ରଥମ ଦିନଠୁ, କୁଆଡ଼େ ଦୁଇ ଜଣଙ୍କର ଏକା କ୍ଲାସ ଏବଂ ଏକା ସେକ୍ସନ, ଏବଂ ସେମାନେ ବାଟଯାକ ବକର ବକର ହୁଅନ୍ତି ତାଙ୍କର ମାଷ୍ଟର ମାଷ୍ଟରମାନଙ୍କୁ ନେଇ। ଉଦୟବାବୁ ନିଜେ ଦେଖିଲେ ପିଲାଟାକୁ ଏବଂ ତା ସାଙ୍ଗରେ କଥା ହେଉଥିଲେ, ଜାଣିଲେ ଯେ ସେ କୋଉ ରଙ୍ଗିଆ ମିସ୍ତ୍ରୀର ଝିଅ। ସେ ଖୁସି ହେଲେ ଯେ ତ୍ରିଶିକ୍ଷା ପ୍ରତି ଏତେ ଅନୁରାଗ ଲୋକଟାର ଏବଂ ଏଭଳି ଉଚ୍ଚାଭିଳାଷ ତା ଝିଅକୁ ନେଇ ଯେ ତାକୁ ଚାଟଶାଲି କିମ୍ବା ଅର୍ଡିନାରୀ ମ୍ୟୁନିସିପାଲିଟି ସ୍କୁଲରେ ନ ପଢ଼େଇ ପଠାଉଛି ଗୋଟେ ଗଭର୍ଣ୍ଣମେଣ୍ଟ ସ୍କୁଲକୁ। ପିଲାଟାର ଗୁଲୁଗୁଲିଆ ନରମ ଚେହେରା ଓ ଧୀର ବଚନ ମଧ୍ୟ ଭଲ ଲାଗିଲା ତାଙ୍କୁ। ସେଉ ସେ ଠିକ୍ କଲେ ଦୀପୁ ଓ ସିନିଙ୍କ ସାଙ୍ଗରେ ଯେ ତମେ ଦୁଇଜଣ ସବୁଦିନ ଏକା ସାଙ୍ଗରେ ଏହି ଜାଗାରୁ ବାହାରିବ, ଧର ଏହି ବତୀଖୁଣ୍ଟ ପାଖରୁ, ଜଣେ ଆଗରୁ ଆସିଯାଇଥିଲେ ସେ ଆର ଜଣଙ୍କ ପାଇଁ ଅପେକ୍ଷା କରିବ, ଆଉ ଏକାଠି ଫେରିବ ସ୍କୁଲରୁ, ବୁଝିଲ? ଦିହ ଯାକ ହସ ହସ ହୋଇ ମୁଣ୍ଡ ଫୁଟଗଲେ ଏବଂ ଉଦୟବାବୁ ଜାଣିଲେ ଯେ ରାମୁ ଯାହା କହୁଥିଲା ସତ। ବେଶ ଭାବ ହୋଇଯାଇଛି ଦୁଇ ଜଣଙ୍କ ଭିତରେ, ଭଲ ସମସ୍ୟା ତୁଟି ଯାଇଛି, ରାମୁଙ୍କୁ ଆଉ ଯିବାକୁ ପଡ଼ିବନି ପୁଅ ସାଙ୍ଗରେ। ଗଳିରେ ଯାନବାହନର ଗହଳି ନାହିଁ, ବୁଦ୍ଧିଆ ପିଲା ଦୁଇଟା ହାତ ଧରା ହୋଇ ବାଟ ଚାଲିବେ ଏବଂ ସାହାଯ୍ୟ ହେବେ ପରସ୍ପରକୁ। କାଁ ଭାଁ କୋଉ ମାଡ଼ି ଆସୁଥିବା କାର୍ କିମ୍ବା ସଣ୍ଡରେ ହାବୁଡ଼ରେ ପଡ଼ିଲେ ଗଳି ଟପିଗଲେ ଅବଶ୍ୟ ବଡ଼ ରାସ୍ତା, କିନ୍ତୁ ସେମାନେ ରାସ୍ତା ପାରି ହେବେ କାହିଁକି? ଯେଉଁଠି ବାହାରିବେ ଗଳିମୁଣ୍ଡରୁ ସେଉଠୁ ବାହାନ୍ତି ଖୋଜେ ବାଟ କଲେ ତାଙ୍କ ସ୍କୁଲ ଫାର୍ଷ୍ଟ କ୍ଲାସ। ଏହି ପ୍ରକାର ବ୍ୟବସ୍ଥା ଦ୍ୱାରା ଦୀପୁ ସିନିଙ୍କ ଦୈନିକ ସହଯାତ୍ରା କେବଳ ଦୁଇଜଣିଆ ସହଯାତ୍ରା, ଉଦିନ ଡାକେଟ ଷ୍ଟୁପିଡ୍ ରାମୁ ଏଣିକି ଆସିବନି ଆମ ସାଙ୍ଗରେ ବୋଲି ଦୀପୁ ଘୋଷଣା କଲା ତା ସାଥୀ ଆଗରେ ବିଧିବଦ୍ଧ ଭାବେ ସ୍ୱୀକୃତ ହେଲା। ସିନିଟା ବାପାଙ୍କ ସାଙ୍ଗରେ ଉଦୟବାବୁଙ୍କ ଦେଖା ହୁଏନି କିମ୍ବା ସେଥିରେ କୌଣସି ଆବଶ୍ୟକତା ଅଛି ବୋଲି ସେ ମନେ କରିନାହାନ୍ତି, ଧରିନେଇଛନ୍ତି ସେମାନେ ନିଜକୁ ଭାଗ୍ୟଶାଳୀ ଭାବିବା କଥା ଯେ କାରଣ ଝିଅ ପିଲାଟାକୁ ଏକୁଟିଆ ଯିବାକୁ ପଡୁଥିଲା, ଏଇ କଣ ତାକୁ ରୀତିମତ ଗୋଟିଏ ସାଙ୍ଗ ମିଳିଗଲା ଏବଂ ଏଣୁତେଣୁ ସାଙ୍ଗ ନୁହେଁ, ଜଣେ ଭଦ୍ରଲୋକ ଘରର ପିଲା। ଏହି ପରିପ୍ରେକ୍ଷୀରେ ଉଦୟବାବୁ ବାରମ୍ବାର ନିଜେ କହୁଥିଲେ, ମଧ୍ୟ ଅକାରଣ କହିଲେ ତାଙ୍କ ସ୍ତ୍ରୀ ବୀଣାପାଣିକୁ ଯେ ସିନି ଗୋଟିଏ ମିସ୍ତ୍ରୀ ଝିଅ, ହେଲେ ସେ ତାଙ୍କ ପୁଅର ନିତିଦିନିଆ ସାଥୀ ହେବାକୁ ଯାଉଛି। ଏହି ବ୍ୟବସ୍ଥାକୁ ନେଇ ତାଙ୍କ ମନରେ ତିଳେ ହେଲେ ଦୁଃଖ ନାହିଁ। ଆମ ସମାଜରେ ଥିବା ଏହି ଭେଦଭାବକୁ ସେ ଆଦୌ ପସନ୍ଦ କରନ୍ତି ନାହିଁ। ବାପା କହିଥିଲେ ହାତ ଧରି ଯାଇ ବାଟ ଚାଲିବ, ତାଭଳି କ'ଣ ମନା କରୁଥିଲେ ହାତକୁ ଅଣ୍ଟା ଟିକେ ପିଠିରେ ଗୋଡ଼େଇ ଆଣିବା ପାଇଁ। ଏହି ମର୍ମରେ ଦୀପୁ ପ୍ରଥମ ଦିନରୁ ଏକାଠି ହୋଇ ଚାଲିବାର ଠିକଣା ଉପାୟ ବତେଇଲା ସିନୁକୁ, ଏହି ଛନ୍ଦାଛନ୍ଦି ହେବାର ପଦ୍ଧତି, ଯେଉଁଥିରୁ ସିନୁ ରାଜି ହୋଇଗଲା। ଦାନ୍ତ ଦୀପାଟିରେ ହସଟାଏ ଛାଡ଼ିଦେଇ ଅନ୍ତତ ଗୋଟେ ଭୟ ତା ମନରୁ ଚାଲିଗଲା ଯେ ଇଏ ଗୋଟେ ଜବର ସାଙ୍ଗ ମିଳିଯାଇଛି ତାକୁ, ଯିଏ ତାକୁ ଖାଲି ଷଣ୍ଢ ରିକ୍ସା ଆଦିଙ୍କ ଦାଉରୁ ରକ୍ଷା କରିବ ତା ନୁହେଁ, ଗୋଟେ ବଜାରୀ ବଦମାସ ଟୋକା ଅଛି ଗଳିରେ, ସିଏ ଆଉ ତାକୁ ଚିଡ଼େଇବାକୁ ସାହସ କରିବ ନାହିଁ, ଇଏ ତାକୁ ସାବାଡ କରିଦେବ। କିନ୍ତୁ ଉଦୟବାବୁ ଏହି ସୁଖାତ୍ମକ ଯୋଗାଯୋଗର କର୍ତ୍ତା ହେଲେ ମଧ୍ୟ ତାର ଅନ୍ୟତମ ଜନକ ସିନିର ବା ନୁହେଁ। ଉଦୟବାବୁ ଯେଉଁ ପ୍ରଶଂସା ଢାଳିଦେଲେ ରଙ୍ଗିଆ ବିସ୍ତୃତି ଉପରେ, ସେ ସେଥିରେ ଯୋଗ୍ୟ ନୁହେଁ, କାରଣ ସେ ସେହି ମେହନତୀ ହେଲେ ଅଶାନ୍ତ ମୂଲିଆ ମଜଦୁରମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ମାତାଲ ହେବା ଏବଂ କଥା କଥା ତାଙ୍କ ସ୍ତ୍ରୀମାନଙ୍କୁ ପିଟିବାରେ ଅଭ୍ୟସ୍ତ, ବିଶେଷତଃ ଯେତେବେଳେ ତାଙ୍କ ହାତରେ କାମ ନଥାଏ, ତେଣୁ ପଇସା ନଥାଏ ମଦ କିଣିବା ପାଇଁ ଏବଂ ସ୍ତ୍ରୀମାନେ ତାଙ୍କୁ ସେ ଦିଗରେ ସାହାଯ୍ୟ କରିପାରନ୍ତି ନାହିଁ। ଏଭଳି ଭାବ ତା ଝିଅକୁ କନ୍ଭେଣ୍ଟ ସ୍କୁଲରେ ପଢ଼ାଇବାକୁ ଚାହିଁବ, ଏହା ଆଶା କରିବା ବୃଥା। କିନ୍ତୁ ସିନି କ୍ଷେତ୍ରରେ ତାହା ସମ୍ଭବ ହେଲା, କାରଣ ସିନିର ଅଭିଆଡ଼ି ମାଉସୀ ଦୁଇ ଅକ୍ଷର ପଢ଼ିଛନ୍ତି, ଜଣେ ଡାକ୍ତରଙ୍କ କ୍ଲିନିକ୍ରେ ଚାକିରି ପାଇଛନ୍ତି ଏବଂ ସେ ତାଙ୍କ ଏକମାତ୍ର ଝିଆରୀକୁ ଭାରି ଭଲ ପାଆନ୍ତି। ସେହି ଅପା ସାଙ୍ଗେ ଲଗାଇଲେ ସିନିକୁ ପାଠ ପଢ଼ାଇବା ଲାଗି, କହିଲେ ସେ ଭଲ ସ୍କୁଲରେ ପଢ଼ିବ ଏବଂ ମୁଁ ତାର ଖର୍ଚ୍ଚ ଯୋଗାଇବି। ଏକଥା ଶୁଣିଲାରୁ ରଙ୍ଗିଆ ହସିଲା ଠୋ ଠୋ ହୋଇ, ବୋଲା ଭଲ କଥା, ଶାଳୀ ଯଦି ପାଠ ପଢ଼ାଇବ ତାକୁ ମୋର ମୁଣ୍ଡ ବୋଧଉଛି କାହିଁକି, ତାକୁ କୁହ ସେ ବି ବାହା ଦେବ ତାକୁ, ତାହେଲେ ତ ଗୋଟେ ଚିନ୍ତା ଚାଲିଯାଆନ୍ତା ମୋର। ଯାହା ହଉ, ତାର ପୃଷ୍ଠଭୂମି ଯାହା ହଉ ପଛକେ ଏବଂ ତାର ବୈଷମ୍ୟମୂଳକ ବୈଶିଷ୍ଟ୍ୟ ଯେତେ ଆକସ୍ମିକ ହେଉ ନା କାହିଁକି, ଏଇ ଯେଉଁ ସାନ ପ୍ରେମଟି ଗଢ଼ି ଉଠିଲା ତାକୁ କ'ଣ ହସି ଉଡ଼େଇଦେବା ଉଚିତ ହେବ? ଧରନ୍ତୁ ସେଦିନର ସେହି ପ୍ରେମ ଦୃଶ୍ୟ, ଯେତେବେଳେ ଦୀପୁ ସିନୁକୁ ଗୋଟେ ଖାଲି ପଡ଼ିଥିବା ପିଣ୍ଡା ଉପରକୁ ଟାଣିଲା ଆଉ ତାକୁ ଚୁମା ଉପରେ ଚୁମା ଦେବାକୁ ଲାଗିଲା, ତାକୁ କ'ଣ କେବଳ ଗୋଟେ ଅତିଶୟତା ବୋଲି କହିବ, ଯାହା ଦୀପୁର ତଥାକଥିତ ବଡ଼ଲୋକିଆ ଅର୍ଥାତ୍ ଥିଆରି ଚରିତ୍ରର ଦୋଷ? ସାନପ୍ରମ ହେଲେ ମଧ୍ୟ ସେଥିରେ ଯେଉଁ ତୀବ୍ରତା ଥିଲା ତାହା କ'ଣ ପ୍ରେମର ପରିଭାଷା ନୁହେଁ? ଏବଂ ସେଥିରେ ଭବିଷ୍ୟତ ବୋଲି ଆଶା ଓଜିନ ବ୍ୟାକେଟ ଅଥବା ଆଶଙ୍କା କରିବା ଉଚିତ ନୁହେଁ? ସିନି ମଧ୍ୟ ଦୀପୁର ଭଲପାଇବାକୁ ପୂରାପୂରି ସ୍ୱୀକାର କରିନଥିଲା। ସେ ଯେତେବେଳେ ଦୀପୁକୁ କହିଲା ଯେ ମୋତେ ସ୍କୁଲ ଯିବାକୁ ସେ ଯେତେବେଳେ ଦୀପୁକୁ କହିଲା ଯେ ମୋତେ ସ୍କୁଲ ଯିବାକୁ ଭଲ ଲାଗେ, ତା ଷୋଳ ଅଣା ସତ, ଏବଂ ତାର କାରଣ କେବଳ ଏଇ ନୁହେଁ ଯେ ସେହି ସମସ୍ୟାକୁ ଛୁଟି ପାଏ ତାର ହିନିମାନିଆ ଦୁଃଖୀ ସଂସାରରୁ, ଯେଉଁଠି ଭଲ କରି ଦିମୁଠା ଖାଇବାକୁ ମିଳେ ନାହିଁ ଆଉ ମଦୁଆ ବାପର କାରବାର ଅନେକ ସମୟରେ ଅସହ୍ୟ ହୋଇଉଠେ। ଦୀପୁଠାରୁ ମିଳିଥିବା ପ୍ରେମ ତା ସ୍କୁଲ ଜୀବନର ଏକ ମୂଲ୍ୟବାନ ରତ୍ନ ହୋଇଉଠିଥିଲା, ଏବଂ ଇଏ ତୁଚ୍ଛା ପଳାୟନବାଦ ବୋଲି କୁହ ନାହିଁ। ଧର ସେମାନେ ଏତେ ସାନ ନ ହୋଇ ତରୁଣ ତରୁଣୀ ହୋଇଥାନ୍ତେ, ସେଥିରେ କ'ଣ ସିନିର ପ୍ରେମରେ ଯତ୍ସାମାନ୍ୟ ପଳାୟନବାଦ ନଥାନ୍ତା? ନା ଦୀପୁର ପ୍ରେମରେ ନଥାନ୍ତା ଅଳ୍ପ ବହୁତ ପୁରୁଷାୟିତ ଏବଂ ହୁଏତ ସାମନ୍ତବାଦୀ ବଡ଼େଇ? ମୋଟ ଉପରେ ମୋର କହିବା କଥା ଯେ ତାଙ୍କ ସାନ ପ୍ରେମରେ ଯେଉଁ ଆବେଗ ଓ ଆନ୍ତରିକ ଥିଲା ତାହା ବଡ଼ ପ୍ରେମର ବଡ଼ପଣକୁ ହାତ ଠାଡୁଥିଲା, ଏବଂ ଦୁଃଖ ବିଷୟ ତା କ୍ରମ ଛିଣ୍ଡିଗଲା, ତେଣୁ ତାହା ସହଜ ସାଧାରଣ ଭାବେ ଗତି କରିପାରିଲା ନାହିଁ। ମଧ୍ୟ ଯେଉଁ ବାଧାବିଘ୍ନ ସହଜ ଆସିଥାନ୍ତା ଏମାନେ ତାକୁ ଅତିକ୍ରମ କରିବାର ବୀରତ୍ୱ ଦେଖାଇଥାନ୍ତେ, ସେଥିରେ ବି ସମୟ ହେଲା ନାହିଁ। ଫଳରେ ତାର ଶେଷ କଥାରେ ଆପଣ ପାଇବେ ପୁଣି ଗୋଟିଏ ଆକସ୍ମିକତାର ବଜ୍ର ବିଦ୍ୟୁତ୍, ଯାହା ବିଚିତ୍ର ଏବଂ ନାଟକୀୟ ବୋଲି ମନେହେବ। ଜାଣନ୍ତୁ ସେ କଥା ପରେ ଦେଖିବାକୁ ସେମାନେ ସେମିତି ସୁନ୍ଦର ନଥିଲେ, ସୌନ୍ଦର୍ଯ୍ୟର ଚିରାଚରିତ ମାପକାଠିରେ ଦୀପୁର ମୁହଁଟା ଏତେ ଧାରୁଆ ବା ଆଖି ଦୁଇଟା ଉଜ୍ଜଳ ହୋଇଥିଲେ ମଧ୍ୟ ସେଥିରେ ହନିହାଡ଼ ଏତେ ଉଚ୍ଚ ନ ହୋଇଥିଲେ ଚଳିଥାନ୍ତା। ଏବଂ ଡେଙ୍ଗା ନେକାଟା ଆଉ ଟିକେ ସମାନ ଭାବରେ ଉପରକୁ ଉଠୁଥିଲେ ଭଲ ହୋଇଥାନ୍ତା ପରା। ଏବଂ ଦୀପ ତୁଳନାରେ ଚିନି ଗୋରିଟିଏ ହେଲେ ମଧ୍ୟ ତା ଚେପ୍ଟା ନାକ ଆଉ ଛୋଟ ଆଖି କୋଉ ସୁନ୍ଦରପର୍ଣ୍ଣ ଗଣା ହେବ। ଖାଲି ଏତିକି ଯେ ଓଠ ଦୁଇଟି ସତେ ସଜ ଫୁଲର ପାଖୁଡ଼ା ପରି ଦେଖାଯାଏ, ଆଉ ତା ଆଖି ଛୋଟ ହେଲେ କ'ଣ ହେବ? ସେଇ କଳା ଡୋଳାରେ କିଭଳି କୋମଳତା କି କାରୁଣ୍ୟ ଥିଲା କେଜାଣି। ଦୀପର ମନ ଶାନ୍ତ ହୁଅନି, ତାର ଗହୀରକୁ ନ ଯିବା ଯାଏଁ। ସେଦିନର ପ୍ରେମ ଉପଚାରକୁ ହୁଏତ ଆଗଥିଲା ଦୀପର ଅତିଶୟତା ବୋଲି କହିବ। ଏବଂ ସେ ଯେତେବେଳେ ସିନୁକୁ ବଳେଇ ଦେବାକୁ ଗଲା ତା ଫେରନ୍ତା ବାଟରେ, ତାକୁ ବି ଗୋଟିଏ ପିଲାଳିଆ ଢଙ୍ଗ ବୋଲି କହିପାର, କିନ୍ତୁ ସିନୁ ତାକୁ ଯାହା କହିଲା ତା ବା ଓ ବୋଉଙ୍କ ବିଷୟରେ, ସେଥିରେ ତାକୁ ଯେଉଁ ଯନ୍ତ୍ରଣା ହେଲା, ଦୁଃଖ ଓ ରାଗରେ ଗୋଟାଏ ଘଞ୍ଚ ମିଶାମିଶି ଭାବ ଯାହାକୁ ନେଇ ସେ କିଛି ହେଲେ କରିପାରୁନାହିଁ, ଟିକେ କାନ୍ଦି ବି ପାରୁନି, ଉଦିନ ବ୍ୟାକେଟ୍ ପୁଅ ପିଲାମାନେ କାନ୍ଦନ୍ତି ନାହିଁ, ତାକୁ କ'ଣ ଆମେ ସାମାନ୍ୟ ସାଧାରଣ ବୋଲି କହିବା? ଅପରନ୍ତୁ ତାକୁ ଦୀପୁ ପ୍ରେମର ପ୍ରକୃଷ୍ଟ ପ୍ରମାଣ ବୋଲି କହିଲେ ଭୁଲ ହେବନି। ଏବଂ ସିନି ତାକୁ ବୁଝିପାରିଲା, ଆଉ ତା ପରଦିନ ତା ତର ସହିଲା ନାହିଁ ଦୀପୁକୁ ତା ସହଜ ଅବସ୍ଥାକୁ ଫେରାଇ ଆଣିବା ଲାଗି। ଏହା ମଧ୍ୟ ଥିଲା ସିନି ପ୍ରେମର ପ୍ରକୃଷ୍ଟ ପରିଚୟ। ଯଦିଓ ତା ବାପାଙ୍କ ସଂସାର ବିଶେଷ କିଛି ବଦଳି ଯାଇନଥିଲା ସେ ଦିନଟା ଭିତରେ, ସିନି ଜାଣିଲେ ତା ଦୀପୁକୁ ବାଧିଛି କଥାଟା, ଯେ ବିଚରା ତା ଜ୍ୱର ଛଡ଼ାଇବା ପାଇଁ ଏତେ ଜେଲା କଲେ ମଧ୍ୟ ସେ କଥା ନ ମାନି ଜିଦ୍ଦି କଲା ଘରକୁ ଫେରିଯିବା ଲାଗି। ଘରକୁ ଫେରିଯେ କ'ଣ ଲାଭଟା ହେଲା, ବୋଉର କି ମୋର? ଦେଖିଲି ବୋଉ ଘରକୁ ନେବାଠୁ ଲୁହ ଗଡ଼ଉନି ଆଗସର ପରି, ଓଲଟି ରାଗିଲା ମୋ ଉପରେ। ମୁଁ ଯେତେବେଳେ କହିଲି ଯେ ମୁଁ ତାରି ପାଇଁ ଫେରିଆସିଛି, କହିଲା ଲାଜ ନାହିଁ ତୋ ମୁହଁକୁ, ଆସି କ'ଣଟା କରିପକେଇବୁ ମୋର? ମୋ ଲୁହ ପୋଛିଦେବୁ ନା ଭାତ ହାଣ୍ଡି ଓହ୍ଲେଇ ଦେଇପାରିବୁ ଚୁଲିରୁ? ତାପରେ ଲାଗି ରହିଲା ତା କାମରେ, ଆଉ ବା ସଞ୍ଜବେଳୁ ଆସି ଶୋଇଛି, ଶୋଇଛି ତ ଶୋଇଛି, ପାଟି ପିଟାପିଟି ହେଉନାହାନ୍ତି ଦୁଇଜଣଯାକ, ଭାଗ୍ୟ ଯେ ପାଟିତୁଣ୍ଡ କି ମାର୍ଦ୍ଧର ହେଉନାହାନ୍ତି। ହେଲେ ଏଇ ଦୀପୁଟା ତା ମୁହଁକୁ ଶୁଖେଇଛି କାହିଁକି ଏମିତି? ମୁଁ ଏମିତି କ'ଣ କଲି ଯେ? ସିନି ଉଚିତରୁ ଅଧିକ ହସୁଥାଏ ତା ପରଦିନ, ଯେତେବେଳେ ଟିକେ ମନେ ହେଉଥାଏ ସହଯାତ୍ରା ବେଳେ ଯେ ଦୀପୁ ତା ହାତ କୋହଳ କରିଦେଉଛି ତା ପିଠ ଉପରୁ କିମ୍ବା ତା ହାତ ମୁଠାରୁ, ସେ ଧରି ନେଉଥାଏ ଯେ ଆଗରୁ ଏମିତି ହେଉନଥିଲା। ଏବଂ ଦୀପୁ ତଥାପି ରାଗିଛି ତା ଉପରେ, ସେ ସେତେବେଳେ ହସିବାକୁ ଚେଷ୍ଟା କରୁଥାଏ, ଯଥା ଜାଣିଛୁ ଗୀତା ମିସ୍ କ'ଣ କହିଲେ ସେଦିନ ତୁ ସେତେବେଳେ ଥିଲୁ ଆଗକୁ ଉଠି? ଆମ ମିତୁନି କହିଲା, ମିସ୍ ଆପଣଙ୍କ ଛାତି ପରେ ଗୋଟେ ମାଙ୍କଡ, ତା ପାଟିରୁ କଥା ବାହାରୁନି, ପିଲା ହସି ଉଠିଲେ, ଆଉ ମିସ୍ ଚାପୁଡ଼ାଟା କଷିଦେଲେ ମିତୁନିର ଗାଲରେ। କିନ୍ତୁ ସତରେ କୁନି ମାଙ୍କଡ଼ ସାଟା ଚାଲୁଥାଏ ତାଙ୍କ ଛାତି ଉପରେ, କିନ୍ତୁ ଦୀପୁର ଉଠିଲେ ଟିକେ ହେଲେ ହସ ଆସିଲା ନାହିଁ। ମନେ ହେଲା ସେ ବେଶ ବୁଝିପାରୁଛି ଯେ ସିନି ଜାଣିଶୁଣି କହୁଛି ଏମିତିଆ କଥା ତା ମନ ଭୁଲିବା ପାଇଁ, କିନ୍ତୁ ଏତେ ସହଜରେ ଭଳିଯିବା ଲୋକ ନୁହେଁ। ଦୀପୁ ଅବଶ୍ୟ ରାଗିଥିଲା, କିନ୍ତୁ ଜ୍ୟାମିତି ଭିନ୍ନ, ସେ ସବୁଠୁ ବେଶୀ ରାଗିଥିଲା ସିନିର ବା ଉପରେ। କାହିଁକି ସେ ପିଟିଲା ତା ମାକୁ? ବାପାମାନଙ୍କ ପିଟିବା କଥା ମାମାନଙ୍କୁ, ତମେ କ'ଣ ମାଷ୍ଟର ନା ପୁଲିସ? ସେଉଠୁ ରାଗୁଥିଲା ସିନିର ମା ଉପରେ, ତମେ ବି ପୁଞ୍ଜାଏ ଲଦି ନଥାନ୍ତ ତାଙ୍କ ଉପରେ। ହେଲେ ତା ତୃତୀୟ ଏବଂ ମହାକ୍ରୋଧ ଆସୁଥିଲା ତା ନିଜ ଉପରେ, ଯେ କି ସେ କିଛି ହେଲେ କରିପାରିବନି ଏ ବିଷୟରେ। ଚିନିର ଘରକୁ ଯାଇ ଯେ ବାପାମାଙ୍କ ମୁହାଁମୁହିଁ ହୋଇପାରିବ ସେ ଆଶା ମଧ୍ୟ ନାହିଁ, କାହିଁକିନା ମାମା ବାରମ୍ବାର ତାକୁ ସାବଧାନ କରିଦେଇଛି ଯେ ଦେଖ ତମେ ଜଣେ ଖାଲି ଏକାଠି ହୋଇ ସ୍କୁଲକୁ ଯିବ ଆଉ ଫେରିବ, ତାଙ୍କ ଘରକୁ ଯିବ ନାହିଁ ତୁ, ଆଉ ତାର ବି ଏଠିକି ଆସିବା ଦରକାର ନାହିଁ, ବୁଝିଲୁ ମୁଁ ଯାହା କହୁଛି? ହେଲେ ସେ ଖାଲି ବୁଝେ ତାକୁ ଯାହା କରିବାକୁ କୁହାହେଉଛି, ତାର କାରଣ କ'ଣ ବୁଝେ ନାହିଁ। ହେଲେ ସେ ପଚାରି ନାହିଁ ସେ ବିଷୟରେ, କାଳେ ଆଉ କିଛି କଟକଣା ଜାରି ହେବ ତା ଉପରେ ତା ସାଙ୍ଗକୁ ନେଇ। ଥରେ ଖାଲି କାହିଁକି ବୋଲି ତା ପାଟିରୁ ବାହାରିଥିଲା କି ନାହିଁ, ମାମା ଚିଡ଼ି ଉଠିଲା ଆଉ କହିଲା, ଓହ କ'ଣ ମିଳିବ ତୋତେ ତାଙ୍କ ଘରକୁ ଗଲେ? ସିନି ତୋ ସାଙ୍ଗ ସିନା, ତା ବାପାଙ୍କର ଆମ ସାଙ୍ଗ, ତୁ କ'ଣ ତାଙ୍କୁ ଅଙ୍କୁଲ ଆଣ୍ଟୁ ବୋଲି ଡାକିପାରିବୁ? ଦୀପର ମୁଣ୍ଡ ଘୁରେଇଗଲା ଶୁଣି ଯେ ସେମାନଙ୍କୁ ଅଙ୍କୁଲ ଆଣ୍ଟୁ ବୋଲି ଡାକିପାରିବନି, କିନ୍ତୁ ସାହସ ହେଲା ନାହିଁ ଆଉ କିଛି ପଚାରିବ ବୋଲି। ବେଳେବେଳେ ତାର ଅବଶ୍ୟ ମନ ହେଉଥାଏ ଯେ ସେ ମାମାର କଥା ନ ମାନି ଯିବ ତାଙ୍କ ଘରକୁ, ଆଉ ସିଧାସଳଖ ପଚାରିବ ତା ବାକୁ ଯେ ସେ କାହିଁକି ଏମିତି ଖରାପ କାମ କରୁଛି, କହିବ ସିନି ମୋ ସାଙ୍ଗ ତେଣୁ ତମେ ତାକୁ ଏମିତି କନ୍ଦେଇ ପାରିବ ନାହିଁ, ତା ମାକୁ ପିଟି ପାରିବ ନାହିଁ, ଓକେ? ସେ ଦିଗରେ ତାର ଯାହା ବା ସାହସ ହୋଇଥାନ୍ତା। ଦୀପରେ ମନେ ପଡ଼ିଲା ଯେ ସେଦିନ ସିନି ନିଜେ ତା ପ୍ରଶ୍ନକୁ ଆଡ଼େଇ ଦେଇଥିଲା, ଛାଡ଼େ ମୋତେ ତୁ କିଛି ବୁଝିବୁ ନା ସେଥିରୁ, କହିଲା ତା ହାତକୁ ଛଡ଼େଇ ନେଇ ସେ ଯେତେବେଳେ କ'ଣ ହେଲା ବୋଲି ପଚାରିଲା ଛିନ୍ନେ ହାତକୁ ମୁଠେଇ ଧରି ଏଇ ଅସହାୟତାକୁ କିଣି ନ ପାରି ସେ ଶେଷକୁ ରାଗୁଥିଲା ଛିନ୍ନେ ଉପରେ ବେଶ ତୋର ତାହେଲେ ଏମିତି ଫୁଲେଇ ହେବା ଦରକାର ନାହିଁ ମୋତେ ଖୁସି କରିବା ଲାଗି ତୋର କ'ଣ ଯାଉଛି ମୋର ମନ ଭଲ ଥିଲେ କି ନଥିଲେ କିନ୍ତୁ ରାଗ ଓର ପ୍ରଚଣ୍ଡ ଅଭିମାନରେ ଯୋଉ ଅସମାହିତ ଦୁଃଖ ଆଉ କ୍ରୋଧର ଯନ୍ତ୍ରଣା ଭୋଗିବାକୁ ପଡ଼ୁଥିଲା ତାକୁ ତାହା କେବଳ ସେଇ ଜାଣେ